ବେବି ତମେ ଏଠି ଥାଅ, ମୁଁ ଟିକେ କଥା ହେଇ ଆସୁଛି।
ଠିକ୍ ଅଛି।
ଓକେ
ଓକେ। ଆରେ କ'ଣ କରୁଛ? ଛାଡ଼ ଛାଡ଼ ମୋ ହାତ। ତୋର ଔକାତ ନାହିଁ ମୋର ହାତ ଧରିବା ପାଇଁ। ତତେ 10 ଥର ମନା କରିଥିଲି ନା ମତେ ଫୋନ କରିବୁନି ବୋଲି, ତାପରେ ବି ତୁ ଷ୍ଟୁପିଡ। ଆଉ ଶୁଣ, ମୋର ନେକ୍ସଟ ମନ୍ଥରେ ମ୍ୟାରେଜ ହଉଛି। ମୁଁ ଜାଣିଛି ତୋ ପାଖରେ ପଇସା ନାହିଁ, ଭଲ ଭାବରେ ଖାଇବା ପାଇଁ ବି ନାହିଁ, ମନ ଇଚ୍ଛା ଖାଇକି ଯିବୁ।
ଓଏ ଶୁଣ, କଣ କହିଲୁ? ଔକାତ ନାହିଁ ମୋର? ହଁ ମୋର ଔକାତ ନାହିଁ, ସେଥିଲାଗି ତ ତତେ ହୃଦୟ ଦେଇ ଭଲ ପାଇଥିଲି। ହେଲେ ହେଲେ ତୁ କଣ କଲୁ? ଯୋଉ ଆଖିରେ ଦିନେ ଲୁହ ଚରୁଥିଲା, ତୁ ରାଣ ପକେଇ ସେ ଲୁହ ପଚୁଥିଲୁ, ସେଇ ଆଖିର ଲୁହ ଆଜି ଓଠ ପିଉଛି। ମନେ ରଖ, ତାର ଓଜନ ତତେ ଦିନେ ସହିବାକୁ ପଡିବ।
ଏତେ କହ ଛାତି କହ ଆଉ କେମିତି ସହିବ, ଏତେ କହ ଛାତି କହ ଆଉ କେମିତି ସହିବ, କହ ସାଥେ କହ ହୃଦୟଟା କେମିତି ରହିବ। କାଇଁ ରାଣ ଦେଲୁ ଆଉ କାନ୍ଦିବିନି ବୋଲି, ଯଦି ରାଣ ଦେଲୁ କହ କାଇଁ ଗଲୁ ଭୁଲି। ଏତେ କହ ଛାତି କହ ଆଉ କେମିତି ସହିବ, କହ ସାଥେ କହ ହୃଦୟଟା କେମିତି ରହିବ। ଲାଗେ ମଶାଣୀର ପାଉଁଶ, କିଏ ଦେଲା ତତେ ସାହସ, ରୋକିଦେଲୁ ମୋର ନିଶ୍ୱାସ। ତୋ ବାଟେ ଫୁଲ ପରସ, ମୋ ବାଟରେ ଝଡ଼ ବତାସ, ଲୁଟି ନେଲୁ କାଏ ମହସ, ଉଠିଗଲା ତୋଠୁ ବିଶ୍ୱାସ। ବିଶ୍ୱାସରେ ତତେ ଭଲ ପାଇ ଭୁଲ କି ମୁଁ କଲି, ସବୁ ଥାଏ ମୋର କିଛି ନାହିଁ, ବେସାହାରା ହେଲି। କାଇଁ ରାଣ ଦେଲୁ ଆଉ କାନ୍ଦିବିନି ବୋଲି, ଯଦି ରାଣ ଦେଲୁ କହ କାଇଁ ଗଲୁ ଭୁଲି। ପ୍ରେମିକ ଲୁହ ମୋର ଶେଷ ସନ୍ତକ, ଦୁଃଖ ଦେଲା ନିଜର ଲୋକ, ମନ ହେଲା ନିଆ ଡହକ। ତୋ ଦେଖାଣିଆ ସମ୍ପର୍କ ମାରେ ମତେ ଜୀବନ ଯାକ, ପଡ଼େ ଯେତେ ଥର ପଲକ, ମନେ ପଡ଼ୁ ସେତେ ଅଧିକ। ଜୀବନରେ ଗୋଟେ ଥର ଖାଲି ତୋ ପାଖେ ହାରିଲି, ବିନା ଦୋଷରେ ମୁଁ ଦୋଷୀ ହେଲି, ଫାଶୀରେ ଝୁଲିଲି। କାଇଁ ରାଣ ଦେଲୁ ଆଉ କାନ୍ଦିବିନି ବୋଲି, ଯଦି ରାଣ ଦେଲୁ କହ କାଇଁ ଗଲୁ ଭୁଲି। ଏତେ କହ ଛାତି କହ ଆଉ କେମିତି ସହିବ, କହ ସାଥେ କହ ହୃଦୟଟା କେମିତି ରହିବ। ବୋଲି
ମେରେ କୋ ମାରା ଦା
କଣ ପାଇଁ ଡାକିଛି ପୁଣି ମାଡ଼ ଖୁଆଇବା ପାଇଁ
ଜୟ ତୁ ମୋର ପିଲାଦିନର ସାଙ୍ଗ ନା ମୋର ଗୋଟେ ହେଲ୍ପ କରିପାରିବୁ ମୋତେ ଲାଗୁଛି ରାହୁଲ ଆଉ କାହାକୁ ଲଭ୍ କରୁଛି ତ
ତୁ କ୍ୟା
ତୁ ମୋର ବୟଫ୍ରେଣ୍ଡ ବନ ଯା
ପର କହିଁ ଏସା ନା ହୋ ତୁମାରା ଘର ଦୋନୋ କେ ବସାନେ ଚକ୍କର ମେ ମେରା ଘର ଜୁଡ଼ ଯାଏ ଠିକ୍ ହେ ଆଇ ୱିଲ୍ ଟ୍ରାଏ
ମୋତେ ଲାଗିଲା କି ତୋ ଲାଇଫ୍ରେ ଆଉ କିଏ ଅଛି ବୋଲି ସେଥିପାଇଁ ମୁଁ ଏତେ ସବୁ ଡ୍ରାମା କରୁଥିଲି ବଟ୍ ଆଇ ଏମ୍ ସୋ ସରି ମୁଁ ଜାଣିଯାଇଛି କି ସେମିତି କିଛି ବି କରିନାହୁଁ ସରି ୟାର
ରାହୁଲ ଟିକେ ଦୀପେ କେ ସୋଚ ରହା ନା ବୋ ଗଲତ ହେ ବୋ ଏକ ଡ୍ରାମା ଥା ୟାର और सब कुछ जो भी हुआ है ना सब तेरे लिए किया है बहुत प्यार करती है यार तुझसे अब मेरा क्या है यार मैं तो फैमिली वाला आदमी हूँ मैं चाहता हूँ कि तुम लोग हमेशा खुश रहो
କେମିତି ସହିବ କହ ସାଥେ କରୁ ଦୟଟା କେମିତି ରହିବା।